ବିଦ୍ୟାଦାନ ପରା ମହିମଣ୍ଡଳରେ ସବୁଠାରୁ ବଡ ପୁଣ୍ୟ। ମାକୁ ପୂଜିଲେ ଭବ ଭକ୍ତିରେ ମା ରହିଥାଏ ସଦା ପାଖରେ। ବସନ୍ତ ଋତୁରେ ମାଘ ପଞ୍ଚମୀରେ ମାଘ ପଞ୍ଚମୀରେ ବସନ୍ତ ଋତୁରେ ଦେଖ 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 ପୂଜା ମଣ୍ଡପରେ ଭିଡ଼ ଲାଗିଛି।
ଆସିଛି।